ओम शांति। 22/9/2025 प्रातः मदली मीठे बच्चे, निज हृदय रे हात रखि निजे निज को पचार जे बाबा जहा सुनाउछंती कोन आमे सबु पूर्वरो जानिथिलु, जहा सुनिछ ताकु अर्थ सहित बुझि खुशी रे रुह। प्रश्न, तुमर एही ब्राह्मण धर्म रे सबुठारु अधिक शक्ति रहिछे ताहा कौन एवं किपरी? उत्तर, तुमर एही ब्राह्मण धर्म एपरी अटे जहाँकि श्रीमत आधार रे सारा विश्वर जगत चित करी देउछे। ब्राह्मण माने ही सारा विश्व को शांति करी देइछंती। तुमे ब्राह्मण कुल भूषण आत्मा माने देवता मानंकर ठारु मध्य उच्च अट। तुमको बाबांकर द्वारा एही शक्ति मिलिछे। तुमे ब्राह्मण माने ही बाबांकर सहयोगी हेउछ। तुम मानंकु ही सबुठारु बड़ पुरस्कार मिलुछे। तुमे ब्रह्मांड एवं विश्व उभयर मध्य मालिक हेउछ। ओम शांति। अनेक दिनरु दूरेई जाई पुणी फेरी आसीथिबा आदरर मधुर आत्मिक संतान मानंक प्रति आत्मिक पिता बसी बुझाउछंती। आत्मिक संतान माने जानिछंती जे आत्मिक पिता प्रत्येक 5000 वर्ष पूर्वे निश्चय थरे मात्र आसीथांती। कल्पर नाम रखि देइथिबारु ताहा कहिबाकु पडुछे। एही ड्रामा अथवा सृष्टिर आयुष 5000 वर्ष, ए कथा एकमात्र बाबा बसी बुझाउछंती। ए कथा केबे कोनोसी मनुष्य मुखरु शुणि पारिबो नाही। तुमे आत्मिक संतान माने बसीछ। तुमे जानिछ जे वास्तवरे आम समस्त आत्मा मानंकर पिता से जणे अटंती। बाबा ही बसी पिला मानंकु निजर परिचय देउछंती जहा कोनोसी मनुष्य मात्र जानि नाहंती। काहाकु हेले जणा नाही भगवान अथवा ईश्वर किए, जहाकु कि गॉड फादर पिता बोली कहउछंती। तेणु बहुत स्नेह रहिबा दरकार। से बेहदर बाबा अटंती, तेणु तांकठारु संपत्ति मध्य निश्चय मिलुथिबो। अंग्रेजी रे सुंदर भावे कहुछंती हेवनली गॉड फादर, अर्थात ईश्वर आमर स्वर्गीय पिता। स्वर्ग नुआ दुनिया को कुहा जाए एवं नरक पुराणा दुनिया को कुहा जाए, किंतु स्वर्ग को केही जानि नाहंती। सन्यासी माने तो जानु नाहंती। माने केबे एपरी कहिबे नाही जे पिता स्वर्गर रचयिता अटंती। स्वर्गर रचयिता ईश्वर पिता, ए कथा बहुत मधुर। स्वर्ग मध्य प्रसिद्ध अटे। तुम मानंक बुद्धिरे स्वर्ग एवं नरकर समस्त चक्र एवं सृष्टिर आदि मध्य अंतर ज्ञान घुरुछे। जेऊ माने कि सेवा योग्य अटन, समस्ते तो एकरस सेवाधारी हेउ नाहंती। तुमे पुनर्बार निजर राजधानी स्थापना करुछ। तुमे आत्मिक संतान माने कहुछ जे आमे बाबांकर श्रेष्ठरु श्रेष्ठ मतरे चालुछ। सर्वोच्च बाबांकर एहा श्रीमत अटे। श्रीमत भागवत गीतार मध्य गायन रहिछे। एहा हेला प्रथम नंबरर शास्त्र। बाबांक नाम शुणिबा मात्रे ही तुरंत स्वर्गर संपत्ति मने पड़ी जाउछे। एही दुनिया रे केही हेले जानि नाहंती जे ईश्वर पितांक ठारु कौन मिलुछे। प्राचीन जोग अक्षर कहुछंती, किंतु बुझु नाहंती जे प्राचीन जोग किए सिखाई थिले। से माने तो श्रीकृष्ण ही कहिबे, काहिंकि ना गीतारे श्रीकृष्णकर नाम लेखि देइछंती। एबे तुमे बुझुछ बाबा ही राजयोग सिखाई थिले, जहा द्वारा समस्ते मुक्ति जीवन मुक्ति प्राप्त करिथांती। ए कथा मध्य बुझुछ जे भारत को ही शिव बाबा आसीथिले, तांकर जयंती मध्य पालन करुछंती, किंतु गीतारे तांकर नाम गुप्त करि देथिबारो महिमा मध्य गुप्त होई जाइछे। जहांक ठारु सारा दुनिया को सुख शांति मिलुछि सेही पितांकु भूली जाइछंती। एहाकु एक महान भूलर नाटक कुहा जाउछि। सबुठारु बड़ भूल हेउछे बाबांकु जानि नाहंती। केबे कहुछंती से नाम रूपरु अलगा, पुणी कहुछंती कच्छ मत्स्य अवतार अटंती, माटी गुड़ी रे अछंती। ଭୁଲ ଉପରେ ଭୁଲ ହୋଇ ଚାଲିଛେ, ସିଢି ତଳକୁ ଓହ୍ଲେଇ ଚାଲିଛନ୍ତି, କଳା କମ ହୋଇ ଚାଲିଛେ, ତମ ପ୍ରଧାନ ହୋଇ ଚାଲିଛନ୍ତି। ଡ୍ରାମାର ପ୍ଲାନ ଅନୁସାରେ ଯେଉଁ ବାବା ସ୍ୱର୍ଗର ରଚୟିତା ଅଟନ୍ତି, ସିଏ ଭାରତକୁ ସ୍ୱର୍ଗର ମାଲିକ କରାଇଥିଲେ, ତାଙ୍କୁ ମାଟି ଗୋଡ଼ି ଭିତରେ ଅଛନ୍ତି ବୋଲି କହିଦେଉଛନ୍ତି। ଏବେ ବାବା ବୁଝାଉଛନ୍ତି, ତୁମେ ସିଢି କିପରି ଓହ୍ଲାଇ ଆସିଛ କିଛି ହେଲେ କାହାକୁ ଜଣା ନାହିଁ। ପଚାରୁଛନ୍ତି, ଡ୍ରାମା କ'ଣ? ଇଏ ଦୁନିଆ କେବେଠାରୁ ତିଆରି ହୋଇଛି? ନୂଆ ସୃଷ୍ଟି କେବେ ଥିଲା? ପଚାରିଲେ କହୁଛନ୍ତି, ଲକ୍ଷ ବର୍ଷ ପୂର୍ବରୁ। ଭାବୁଛନ୍ତି, ପୁରୁଣା ଦୁନିଆ ତ ଏବେ ବହୁତ ବର୍ଷ ବାକି ରହିଛି, ଏହାକୁ ଅଜ୍ଞାନ ଅନ୍ଧକାର କୁହାଯାଏ ନା? ଗାୟନ ରହିଛି, ଜ୍ଞାନ ଅଞ୍ଜନ ସଦ୍ଗୁରୁ ଦେଲେ ଅଜ୍ଞାନ ଅନ୍ଧକାର ବିନାଶ। ତୁମେ ବୁଝୁଛ, ରଚୟିତା ବାବା ନିଶ୍ଚୟ ସ୍ୱର୍ଗ ହିଁ ରଚନା କରିବେ, ବାବା ହିଁ ଆସି ନର୍କକୁ ସ୍ୱର୍ଗ କରାଉଛନ୍ତି। ରଚୟିତା ବାବା ହିଁ ଆସି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି, ବାବା ଅନ୍ତିମ ସମୟରେ ହିଁ ଆସୁଛନ୍ତି। ସମୟ ତ ଲାଗୁଛି ନା? ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଉଛନ୍ତି ଯେ ଜ୍ଞାନରେ ଏତେ ସମୟ ଲାଗୁନାହିଁ ଯେତେ ଯୋଗର ଯାତ୍ରାରେ ଲାଗୁଛେ। 84 ଜନ୍ମର କାହାଣୀ ତ ଯେପରି ଏକ କାହାଣୀ ଅଟେ, ଆଜିଠାରୁ 5000 ବର୍ଷ ପୂର୍ବରୁ କାହାର ରାଜ୍ୟ ଥିଲା, ସେହି ରାଜ୍ୟ କୁଆଡ଼େ ଗଲା? ତୁମ ପିଲାମାନଙ୍କ ପାଖରେ ଏବେ ସମସ୍ତ ଜ୍ଞାନ ରହିଛି, ତୁମେ ମଧ୍ୟ ସାଧାରଣ ଅଟ। ଅଜାମିଳ ପରି ପାପୀ ଅହଲ୍ୟା କୁବ୍ଜା ଓ ଶବରୀମାନଙ୍କୁ ବାବା କେତେ ଶ୍ରେଷ୍ଠ କରୁଛନ୍ତି। ବାବା ବୁଝାଉଛନ୍ତି, ତୁମେ କ'ଣ ଥିଲ, କ'ଣ ହୋଇଯାଇଛ? ବାବା ଆସି ବୁଝାଉଛନ୍ତି, ପୁରୁଣା ଦୁନିଆର ଅବସ୍ଥା ଏବେ ଦେଖ କ'ଣ ହେଲାଣି। ମନୁଷ୍ୟ କିଛି ହେଲେ ବି ଜାଣିନାହାନ୍ତି ଯେ ସୃଷ୍ଟିର ଚକ୍ର କିପରି ଘୁରୁଛି। ବାବା କହୁଛନ୍ତି, ତୁମେ ନିଜ ହୃଦୟରେ ହାତ ରଖି ପଚାର, ଆଗରୁ ଏସବୁ କିଛି ଜାଣିଥିଲ? କିଛି ବି ଜାଣିନଥିଲ? ଏବେ ଜାଣୁଛ ଯେ ବାବା ପୁନର୍ବାର ଆସି ଆମକୁ ବିଶ୍ୱର ବାଦଶାହୀ ଦେଉଛନ୍ତି। କାହାରି ବୁଦ୍ଧିରେ ନ ଥିବ ଯେ ବିଶ୍ୱର ବାଦଶାହୀ କ'ଣ? ବିଶ୍ୱ ଅର୍ଥ ସାରା ଦୁନିଆ। ତୁମେ ଜାଣିଛ ଯେ ବାବା ଆମକୁ ଏପରି ରାଜ୍ୟ ଦେଉଛନ୍ତି ଯାହାକୁ ଅଧା କଳ୍ପ ପର୍ଯ୍ୟନ୍ତ ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ। ତୁମେ ପିଲାମାନଙ୍କୁ କେତେ ଖୁସି ହେବା ଦରକାର! ବାବାଙ୍କଠାରୁ ଆମେ କେତେ ଥର ରାଜ୍ୟ ନେଇଛନ୍ତି! ବାବା ସତ୍ୟ ଅଟନ୍ତି, ସତ୍ୟ ଶିକ୍ଷକ, ସଦ୍ଗୁରୁ ମଧ୍ୟ ଅଟନ୍ତି, ଏ କଥା ଆମେ କେବେ ହେଲେ ଶୁଣିନାହୁଁ। ଏବେ ଅର୍ଥ ସହିତ ତୁମେ ବୁଝୁଛ, ତୁମେ ସନ୍ତାନ ଅଟ, ବାବାଙ୍କୁ ତ ମନେ ପକାଇ ପାରିବ। ଆଜିକାଲି ଛୋଟ ବୟସରୁ ମଧ୍ୟ ଗୁରୁ କରୁଛନ୍ତି, ଗୁରୁଙ୍କ ଚିତ୍ର କରି ଗଳାରେ ପକାଉଛନ୍ତି ଅଥବା ଘରେ ରଖୁଛନ୍ତି। ଏଠାରେ ତ ଆଶ୍ଚର୍ଯ୍ୟ ଯେ ପିତା, ଶିକ୍ଷକ, ସଦ୍ଗୁରୁ ସବୁ ଜଣେ ଅଟନ୍ତି। ବାବା କହୁଛନ୍ତି, ମୁଁ ସାଥିରେ ନେଇଯିବି। ତୁମକୁ ଯଦି ପଚାରିବେ କ'ଣ ପଢୁଛ, କୁହ, ଆମେ ନୂଆ ଦୁନିଆରେ ରାଜତ୍ୱ ପ୍ରାପ୍ତ କରିବା ପାଇଁ ରାଜଯୋଗର ପାଠ ପଢୁଛୁ। ଏହା ହେଉଛି ରାଜଯୋଗ। ଯେପରି ବାରିଷ୍ଟର ପାଠ ପଢ଼ିଲେ ନିଶ୍ଚୟ ବୁଦ୍ଧିରେ ଯୋଗର ବାରିଷ୍ଟର ଆଡ଼କୁ ଯିବ, ବୁଦ୍ଧିର ଯୋଗ ବାରିଷ୍ଟର ଆଡ଼କୁ ଯିବ, ଶିକ୍ଷକକୁ ନିଶ୍ଚୟ ମନେ ପକାଇବେ ନା? ତୁମେ କହୁଛ, ଆମେ ସ୍ୱର୍ଗର ରାଜତ୍ୱ ପ୍ରାପ୍ତ କରିବା ପାଇଁ ପଢୁଛୁ। କିଏ ପଢ଼ାଉଛନ୍ତି? ଶିବ ବାବା ଭଗବାନ ପଢ଼ାଉଛନ୍ତି। ତାଙ୍କର ନାଁ ଗୋଟିଏ ଯାହା ଚାଲି ଆସିଛେ, ରଥର ନାଁ ତ ନାହିଁ। ମୋର ନାଁ ହେଲା ଶିବ, ପିତା ଶିବ ଏବଂ ରଥ ବ୍ରହ୍ମା ବୋଲି କୁହାଯିବ। ବର୍ତ୍ତମାନ ତୁମେ ଜାଣିଛ ଏହା କେତେ ଆଶ୍ଚର୍ଯ୍ୟର କଥା। ଶରୀର ତ ଜଣଙ୍କର ଅଟେ, ଏହାକୁ ଭାଗ୍ୟଶାଳୀ ରଥ କାହିଁକି କହୁଛନ୍ତି? କାରଣ ଶିବ ବାବାଙ୍କର ପ୍ରବେଶତା ହେଉଛେ। ତେବେ ନିଶ୍ଚୟ ଦୁଇଟି ଆତ୍ମା ହେଲେ, ଏ କଥା ମଧ୍ୟ ତୁମେ ଜାଣିଛ, ଆଉ କାହାର ଖିଆଲରେ ବି ଆସିପାରିବ ନାହିଁ। ଦେଖାଉଛନ୍ତି ଭାଗୀରଥୀ ଗଙ୍ଗା ଆଣିଥିଲେ, କ'ଣ ପାଇଁ ଆଣିଥିଲେ? ଏବେ ତୁମେ ବାସ୍ତବରେ ଦେଖୁଛ କ'ଣ ଆଣିଛନ୍ତି, କିଏ ଆଣିଛନ୍ତି, କିଏ ପ୍ରବେଶ କରିଛନ୍ତି? ବାବା କରିଛନ୍ତି ନା? ମନୁଷ୍ୟ ମଧ୍ୟରେ ତ ପାଣି ପ୍ରବେଶ କରିପାରିବ ନାହିଁ, ଜଟାରୁ ପାଣି ବାହାରି ପାରିବ ନାହିଁ, ଏ କଥା ଉପରେ ମନୁଷ୍ୟ କେବେ ବିଚାର ବି କରୁନାହାନ୍ତି। କୁହାଯାଏ, ରିଲିଜନ୍ ଇଜ୍ ମାଇଟ୍, ଅର୍ଥାତ୍ ଧର୍ମରେ ଶକ୍ତି ରହିଛି। କୁହ, ସବୁଠାରୁ ଅଧିକ କେଉଁ ଧର୍ମରେ ଶକ୍ତି ରହିଛେ? ବ୍ରାହ୍ମଣ ଧର୍ମରେ। ହଁ, ଏହା ଠିକ୍। ଯାହା କିଛି ଶକ୍ତି ଅଛି ବ୍ରାହ୍ମଣ ଧର୍ମରେ ଅଛି, ଆଉ କୌଣସି ଧର୍ମରେ ଏତେ ଶକ୍ତି ନାହିଁ। ତୁମେ ଏବେ ବ୍ରାହ୍ମଣ ଅଟ। ବ୍ରାହ୍ମଣଙ୍କୁ ଶିବ ବାବାଙ୍କ ଠାରୁ ଶକ୍ତି ମିଳୁଛେ, ଯାହାଫଳରେ ତୁମେ ବିଶ୍ୱର ମାଲିକ ହେଉଛ। ତୁମମାନଙ୍କ ଠାରେ କେତେ ବଡ଼ ଶକ୍ତି ରହିଛି। ତୁମେ ନିଜକୁ ବ୍ରାହ୍ମଣ ଧର୍ମର ବୋଲି କହୁଛ, ଏ କଥା କାହାର ବୁଦ୍ଧିରେ ଆସୁନାହିଁ। ଯଦିଓ ବିରାଟ ରୂପର ଚିତ୍ର କରିଛନ୍ତି, କିନ୍ତୁ ତାକୁ ଅଧା କରିଛନ୍ତି। ମୁଖ୍ୟ ରଚୟିତା ଏବଂ ତାଙ୍କର ପ୍ରଥମ ରଚନାକୁ କେହି ଜାଣିନାହାନ୍ତି। ବାବା ହେଉଛନ୍ତି ରଚୟିତା, ପୁଣି ବ୍ରାହ୍ମଣ ହେଲେ ଚୁଟି ଅର୍ଥାତ୍ ସବୁଠାରୁ ଶ୍ରେଷ୍ଠ। ଏଥିରେ ଶକ୍ତି ରହିଛେ। ବାବାଙ୍କୁ କେବଳ ମନେ ପକାଇବା ଦ୍ୱାରା ଶକ୍ତି ମିଳିଥାଏ। ପିଲାମାନେ ତ ନିଶ୍ଚୟ କ୍ରମାନୁସାରେ ହେବେ ନା? ତୁମେ ଏହି ଦୁନିଆରେ ସର୍ବୋତ୍ତମ ବ୍ରାହ୍ମଣ କୁଳଭୂଷଣ ଅଟ, ଦେବତାମାନଙ୍କ ଠାରୁ ମଧ୍ୟ ଉଚ୍ଚ ଅଟ। ତୁମକୁ ଏବେ ଶକ୍ତି ମିଳୁଛେ। ବ୍ରାହ୍ମଣ ଧର୍ମରେ ସବୁଠାରୁ ଅଧିକ ଶକ୍ତି ରହିଛେ। ବ୍ରାହ୍ମଣ କ'ଣ କରୁଛନ୍ତି? ସାରା ବିଶ୍ୱକୁ ଶାନ୍ତି ଦେଉଛନ୍ତି। ତୁମର ଧର୍ମ ଏତେ ଶ୍ରେଷ୍ଠ ଅଟେ ଯାହାକି ଶ୍ରୀମତର ଆଧାରରେ ସମସ୍ତଙ୍କର ସଦ୍ଗତି ହେଉଛି। ସେଥିପାଇଁ ବାବା କହୁଛନ୍ତି, ମୁଁ ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ କରାଉଛି। ତୁମେ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଉଭୟର ମାଲିକ ହେଉଛ। ସାରା ବିଶ୍ୱ ଉପରେ ତୁମେମାନେ ରାଜତ୍ୱ କରିବ। ଏବେ ଗାୟନ କରୁଛନ୍ତି ନା ଭାରତ ଆମର ଦେଶ? କେବେ ମହିମାର ଗୀତ ଗାଉଛନ୍ତି, କେବେ ପୁଣି କହୁଛନ୍ତି ଭାରତର ଅବସ୍ଥା କ'ଣ ହେଲାଣି। ଜାଣିନାହାନ୍ତି ଯେ ଭାରତ ଏବେ ଉଚ୍ଚ କେବେ ଥିଲା? ମନୁଷ୍ୟ ତ ଭାବୁଛନ୍ତି ସ୍ୱର୍ଗ ବା ନର୍କ ଏହିଠାରେ ଅଛି। ଯାହା ପାଖରେ ଧନ ମୋଟର ଆଦି ଅଛି ସେ ସ୍ୱର୍ଗରେ ଅଛନ୍ତି। ଏ କଥା ବୁଝୁନାହାନ୍ତି ଯେ ନୂଆ ଦୁନିଆକୁ ହିଁ ସ୍ୱର୍ଗ କୁହାଯାଉଛି। ଏଠାରେ ସବୁକିଛି ରଖିବାକୁ ହେବ, ଏଠାରେ ସବୁକିଛି ଶିଖିବାକୁ ହେବ। ଜ୍ଞାନର କୌଶଳ ପୁଣି ସେଠାରେ ହିଁ କାମରେ ଆସିବ। ଏହି ବିଜ୍ଞାନ ମଧ୍ୟ ସେଠାରେ ସୁଖ ଦେବ। ଏଠାରେ ତ ଏ ସବୁଥିରେ ଅଳ୍ପ କାଳର ସୁଖ ରହିଛି, ସେଠାରେ ତୁମ ପାଇଁ ସବୁ ସ୍ଥାୟୀ ସୁଖ ରହିବ। ଏଠାରେ ସବୁ ଶିଖିବାକୁ ହେବ, ଯାହାଫଳରେ ସଂସ୍କାର ନେଇଯିବ। କୌଣସି ନୂଆ ଆତ୍ମା ଆସିବେ ନାହିଁ ଶିଖିବା ପାଇଁ। ଏଠାକାର ସନ୍ତାନମାନେ ବିଜ୍ଞାନର କୌଶଳ ଶିଖି ସେଠାକୁ ଯିବେ, ବହୁତ ହୁସିଆର ହୋଇଯିବେ, ସମସ୍ତ ସଂସ୍କାର ନେଇ ଯିବେ, ପୁଣି ସେଠାରେ କାମରେ ଆସିବ। ଏବେ ଅଳ୍ପ କାଳର ସୁଖ ରହିଛି, ପୁଣି ଏହି ବମ୍ ଆଦି ସମସ୍ତଙ୍କୁ ମୁକ୍ତ କରିଦେବ। ମୃତ୍ୟୁ ବିନା ଶାନ୍ତିର ରାଜ୍ୟ କିପରି ହେବ? ଏଠାରେ ତ ଅଶାନ୍ତିର ରାଜ୍ୟ ରହିଛି। ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ଯିଏ ବୁଝୁଛନ୍ତି ଯେ ଆମେ ପ୍ରଥମେ ନିଜ ଘରକୁ ଯିବୁ, ପୁଣି ସୁଖଧାମକୁ ଆସିବୁ। ବାବା ସୁଖ ଦୁନିଆକୁ ଆସିବେ ହିଁ ନାହିଁ। ବାବା କହୁଛନ୍ତି, ମୋତେ ମଧ୍ୟ ବାନପ୍ରସ୍ଥ ରଥ ଦରକାର ନା? ଭକ୍ତି ମାର୍ଗରେ ମଧ୍ୟ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିଆସିଛି। ସନ୍ଦେଶୀମାନଙ୍କୁ ମଧ୍ୟ ଦେଖାଇଛନ୍ତି କିପରି ଭକ୍ତମାନେ ତପସ୍ୟା ପୂଜା ଆଦି କରୁଛନ୍ତି, ଦେବୀମାନଙ୍କୁ ସଜାଇ ପୂଜା ଆଦି କରି ପୁଣି ସମୁଦ୍ରରେ ବୁଡ଼ାଇ ଦେଉଛନ୍ତି, କେତେ ଖର୍ଚ୍ଚ ହେଉଛେ। ସେମାନଙ୍କୁ ପଚାର, ଏହା କେବେଠାରୁ ଆରମ୍ଭ ହୋଇଛେ? ତେବେ କହିବେ, ପରମ୍ପରାରୁ ଚାଲି ଆସୁଛେ। କେତେ ଭ୍ରମିତ ହୋଇ ଚାଲିଛନ୍ତି, ଏସବୁ ମଧ୍ୟ ଡ୍ରାମା ଅଟେ। ବାବା ବାରମ୍ବାର ସନ୍ତାନମାନଙ୍କୁ ବୁଝାଉଛନ୍ତି, ମୁଁ ତୁମକୁ ବହୁତ ମଧୁର କରିବାକୁ ଆସିଛି। ଏହି ଦେବୀ ଦେବତାମାନେ କେତେ ଦୈବୀ ଗୁଣଧାରୀ ମଧୁର ଅଟନ୍ତି। ଏବେ ତ ମନୁଷ୍ୟ କେତେ କଟୁ ଦୁଃଖଦାୟୀ ହୋଇଯାଇଛି, ଯିଏ ବାବାଙ୍କର ବହୁତ ସହଯୋଗୀ ଥିଲେ ତାଙ୍କର ହିଁ ପୂଜା କରୁଛନ୍ତି। ତୁମମାନଙ୍କର ମଧ୍ୟ ପୂଜା ହେଉଛି, ଉଚ୍ଚ ପଦ ମଧ୍ୟ ତୁମେମାନେ ପ୍ରାପ୍ତ କରୁଛ। ବାବା ନିଜେ କହୁଛନ୍ତି, ମୁଁ ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ ଭାକରାଉଛି। ଭଗବାନଙ୍କର ଶ୍ରୀମତ ସବୁଠାରୁ ଉଚ୍ଚ ଅଟେ। ଗୀତାରେ ମଧ୍ୟ ଶ୍ରୀମତ ପ୍ରସିଦ୍ଧ ଅଟେ। ଶ୍ରୀକୃଷ୍ଣ ତ ବର୍ତ୍ତମାନ ବାବାଙ୍କଠାରୁ ଈଶ୍ୱରୀୟ ସମ୍ପତ୍ତି ନେଉଛନ୍ତି। ଶ୍ରୀକୃଷ୍ଣଙ୍କର ଆତ୍ମାର ରଥରେ ବାବା ପ୍ରବେଶ କରିଛନ୍ତି, ଏହା କେତେ ବିସ୍ମୟକର କଥା! ଏ କଥା କେବେ କାହାରି ବୁଦ୍ଧିରେ ଆସିବ ନାହିଁ। ବୁଝିଥିବା ଆତ୍ମାଙ୍କୁ ମଧ୍ୟ ବୁଝାଇବାରେ ବହୁତ ପରିଶ୍ରମ କରିବାକୁ ପଡୁଛି। ବାବା କେତେ ଭଲ ଭାବରେ ପିଲାମାନଙ୍କୁ ବୁଝାଉଛନ୍ତି। ବାବା ଦେଖୁଛନ୍ତି, ତୁମେ ସର୍ବୋତ୍ତମ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ଅଟ। ତୁମେ ଉଚ୍ଚ ସେବା କରୁଥିବାରୁ ଏହି ପୁରସ୍କାର ମିଳୁଛି। ତୁମେ ବାବାଙ୍କର ସହଯୋଗୀ ହେଉଛ, ତେଣୁ ତୁମମାନଙ୍କୁ ପୁରୁଷାର୍ଥର କ୍ରମାନୁସାରେ ପୁରସ୍କାର ମିଳୁଛି। ତୁମମାନଙ୍କ ଭିତରେ ବହୁତ ଶକ୍ତି ରହିଛି, ତୁମେ ମନୁଷ୍ୟମାନଙ୍କୁ ସ୍ୱର୍ଗର ମାଲିକ କରାଇପାରିବ। ତୁମେ ଆତ୍ମିକ ସେନା ଅଟ, ତୁମେ ବ୍ୟାଚ ନ ଲଗାଇଲେ ଲୋକେ ମାନେ କିପରି ବୁଝିବେ ଯେ ତୁମେ ମାନେ ମଧ୍ୟ ରୁହାନି ମିଲିଟ୍ରି ଅଟ? ମିଲିଟ୍ରି ମାନେ ସର୍ବଦା ବ୍ୟାଚ ଲଗାଇଥାନ୍ତି। ଶିବ ବାବା ନୂଆ ଦୁନିଆର ରଚୟିତା ଅଟନ୍ତି। ସେଠାରେ ଏହି ଦେବତା ମାନଙ୍କର ରାଜ୍ୟ ଥିଲା, ଏବେ ନାହିଁ। ପୁଣି ବାବା ମନ୍ମନା ଭାବ କହୁଛନ୍ତି, ଦେହ ସହିତ ସବୁ ସମ୍ବନ୍ଧ ତୁଟାଇ ମୋତେ ମନେ ପକାଇଲେ ଶ୍ରୀକୃଷ୍ଣଙ୍କର ରାଜବଂଶୀରେ ଆସିଯିବ। ଏଥିରେ ଲଜ୍ଜାର କୌଣସି କଥା ହିଁ ନାହିଁ, କେବଳ ବାବାଙ୍କ ସ୍ମୃତିରେ ରୁହ। ବାବା ବ୍ରହ୍ମାଙ୍କ ନିମନ୍ତେ ମଧ୍ୟ ବତାଉଛନ୍ତି ଯେ ଇଏ ନାରାୟଣଙ୍କର ପୂଜା କରୁଥିଲେ, ନାରାୟଣଙ୍କର ମୂର୍ତ୍ତି ସାଥିରେ ରଖୁଥିଲେ, ଚଲାବୁଲା କରିବା ସମୟରେ ତାଙ୍କୁ ଦେଖୁଥିଲେ। ଏବେ ତୁମେ ପିଲାମାନଙ୍କ ପାଖରେ ଜ୍ଞାନ ଅଛି, ବ୍ୟାଚ ତ ନିଶ୍ଚୟ ଲାଗି ରହିବା ଉଚିତ। ତୁମେ ହେଉଛ ନରରୁ ନାରାୟଣ କରିଲା ବାଲା, ରାଜଯୋଗ ମଧ୍ୟ ତୁମେ ହିଁ ଶିଖାଉଛ, ନରରୁ ନାରାୟଣ କରିବାର ସେବା କରୁଛ। ତେଣୁ ନିଜକୁ ଦେଖିବା ଉଚିତ ଯେ ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ତୁମେମାନେ ବାବାଙ୍କର ନିକଟକୁ ଆସିଛ। ବାବା ହେଉଛନ୍ତି ଶିବ ବାବା, ଦାଦା ହେଉଛନ୍ତି ତାଙ୍କର ରଥ। ବାବା ନିଶ୍ଚୟ ରଥ ଦ୍ୱାରା ହିଁ ମିଶିବେ ନା? ବାବାଙ୍କ ପାଖକୁ ରିଫ୍ରେଶ ହେବା ପାଇଁ ଆସୁଛନ୍ତି ନା? ସମ୍ମୁଖରେ ବସିବା ଦ୍ୱାରା ମନେ ପଡୁଛନ୍ତି। ବାବା ଘରକୁ ଫେରାଇ ନେବା ପାଇଁ ଆସିଛନ୍ତି। ବାବା ସମ୍ମୁଖରେ ବସିଛନ୍ତି, ତେଣୁ ଅଧିକ ମନେ ପଡ଼ିବା ଉଚିତ। ନିଜର ଯୋଗର ଯାତ୍ରାକୁ ସେଠାରେ ଘର ପରିବାରରେ ରହି ମଧ୍ୟ ତୁମେ ପ୍ରତ୍ୟହ ବଢ଼ାଇ ପାରିବ। ଛା ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ, ନିଜକୁ ଦେଖିବା ଉଚିତ ଯେ ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ମୁଁ ଦେବତାମାନଙ୍କ ଭଳି ମଧୁର ହେଲିଣି? 2 ନମ୍ବର ପଏଣ୍ଟ, ବାବାଙ୍କର ଶ୍ରେଷ୍ଠରୁ ଶ୍ରେଷ୍ଠ ମତରେ ଚାଲି ନିଜ ରାଜଧାନୀ ସ୍ଥାପନ କରିବାକୁ ହେବ। ଯୋଗ୍ୟ ସେବାଧାରୀ ହେବା ପାଇଁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ, ସ୍ୱର୍ଗ ଏବଂ ନର୍କ ଜ୍ଞାନକୁ ବୁଦ୍ଧିରେ ଚିନ୍ତନ ମନ୍ଥନ କରିବାକୁ ହେବ। ବରଦାନ, ଈଶ୍ୱରୀୟ ସେବାଧାରୀର ସ୍ମୃତି ଦ୍ୱାରା ସହଜ ସ୍ମୃତିର ଅନୁଭବ କରୁଥିବା ସହଜ ଯୋଗୀ ହୁଅ। ଈଶ୍ୱରୀୟ ସେବାଧାରୀର ଅର୍ଥ ହେଲା ଈଶ୍ୱର ଅର୍ଥାତ୍ ବାବା ଯେଉଁ ସେବା କରୁ ଦେଇଛନ୍ତି ସେହି ସେବାରେ ସର୍ବଦା ତତ୍ପର ହୋଇ ରହୁଥିବା ଆତ୍ମା। ସର୍ବଦା ଏହି ନିଶା ରହିଥାଉ ଯେ ସ୍ୱୟଂ ପରମାତ୍ମା ମୋତେ ସେବା ଦେଇଛନ୍ତି, ତେବେ କାର୍ଯ୍ୟ କରିବା ସମୟରେ ଯିଏ କାର୍ଯ୍ୟ ଦେଇଛନ୍ତି ତାଙ୍କୁ କେବେ ବି ଭୁଲି ପାରିବ ନାହିଁ। ତୁମେ କର୍ମଣା ସେବା କରିବା ସମୟରେ ମଧ୍ୟ ଏହି ସ୍ମୃତି ରହୁ ଯେ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ସେବା କରୁଛ, ତାହାଦ୍ୱାରା ସହଜରେ ମନେ ପକାଇବାର ଅନୁଭବ କରି ସହଜ ଯୋଗୀ ହୋଇଯିବ। ସ୍ଲୋଗନ, ଯଦି ସର୍ବଦା ଈଶ୍ୱରୀୟ ବିଦ୍ୟାର୍ଥୀ ଜୀବନର ସ୍ମୃତି ରହିବ ତେବେ ମାୟା ନିକଟକୁ ଆସିପାରିବ ନାହିଁ। ଅବ୍ୟକ୍ତ ଇସାରା, ସ୍ଥାପନା କାର୍ଯ୍ୟରେ ନିମିତ୍ତ ହୋଇଥିବା ଆତ୍ମାମାନେ ଯେତେବେଳେ ଜ୍ୱାଳା ରୂପ ଧାରଣ କରିବେ ସେହି ଅନୁସାରେ ବିନାଶର ଜ୍ୱାଳା ପ୍ରତ୍ୟକ୍ଷ ହେବାକୁ ଲାଗିବ। ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପର ଯୋଗ ହିଁ ବିଶ୍ୱର ବିନାଶର କାର୍ଯ୍ୟକୁ ସମ୍ପନ୍ନ କରିବ। ଏଥିପାଇଁ ପ୍ରତ୍ୟେକ ସେବା କେନ୍ଦ୍ରରେ ବିଶେଷ ଭାବରେ ଯୋଗର କାର୍ଯ୍ୟକ୍ରମ ଚାଲିବା ଦରକାର। ତାହା ହେଲେ ବିନାଶର ଜ୍ୱାଳାକୁ ପଙ୍ଖା ମିଳିଯିବ, ଅର୍ଥାତ୍ ଯୋଗ ଅଗ୍ନି ଦ୍ୱାରା ବିନାଶର ଅଗ୍ନି ଜଳିବ, ଜ୍ୱାଳା ଦ୍ୱାରା ଜ୍ୱାଳା ପ୍ରଜ୍ୱଳିତ ହେବ।